ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରୀୟ ସମସ୍ୟା ସତ୍ତ୍ୱେ 2026-27 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି 6.1% ରହିବା ନେଇ ଆକଳନ। ପୁଡୁଚେରୀ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧାର୍ମିକ ଉତ୍ସାହ ସହ ପାଳନ କରାଯାଉଛି ଶ୍ରୀରାମ ନବମୀ ପର୍ବ। ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ନେତା ବାଲେନ୍ଦ୍ର ଶାହା। ଏବଂ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସର ଦ୍ୱିତୀୟ ଦିନରେ 200 ମିଟର ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲେ ଓଡ଼ିଶାର ଅଞ୍ଜଳି ମୁଣ୍ଡା। ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ ଓଇସିଡି 2026-27 ଆର୍ଥିକ ବର୍ଷ ନିମନ୍ତେ ଭାରତର ଜିଡିପି ଅଭିବୃଦ୍ଧି ହାର 6.1% ଆକଳନ କରିଛି। 2027-28 ବର୍ଷ ପାଇଁ ଏହି ଅଭିବୃଦ୍ଧି 6.4% ରହିବ ବୋଲି ଆକଳନ କରାଯାଇଛି। ସଂଗଠନ ପକ୍ଷରୁ ବିଶ୍ୱରେ ଭାରତର ଅର୍ଥନୀତି ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ପରିଗଣିତ ହେବ ବୋଲି କୁହାଯାଇଛି। ସଂଗଠନର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରାଚ୍ୟରେ ସଂଘର୍ଷ, ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଏବଂ ଯୋଗାଣ ବାଧାପ୍ରାପ୍ତ ଭଳି ସମସ୍ୟା ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିବ ବୋଲି କୁହାଯାଇଛି। ସଂଗଠନ ରିପୋର୍ଟ ଅନୁଯାୟୀ ଚୀନ୍ର ଅଭିବୃଦ୍ଧି ହାର 2025 5%ରୁ ହ୍ରାସ ପାଇ 2026 4.4 ଏବଂ 2027 4.3 ରହିବ ବୋଲି ଆକଳନ କରାଯାଇଛି। ବିଶ୍ୱ ଜିଡିପି ଅଭିବୃଦ୍ଧି 2027 3% ପର୍ଯ୍ୟନ୍ତ ବୃଦ୍ଧି ପାଇବା ପୂର୍ବରୁ 2026 2.9% ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ପୁଡୁଚେରୀ ବିଧାନସଭା ନିର୍ବାଚନରେ ମୋଟ 30 ଆସନ ପାଇଁ 294 ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ 71 ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇଥିଲା। ସେଠାରେ ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଜୋରଦାର କରିଛନ୍ତି। ଆସାମ ବିଧାନସଭା ନିର୍ବାଚନ ପାଇଁ 67 ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ 722 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଚୂଡ଼ାନ୍ତ ହୋଇଛି। ସେଠାରେ ଏପର୍ଯ୍ୟନ୍ତ 37 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ 2,71,42,952 ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ 4,66,408 ଜଣ ନୂଆ ଭୋଟର ରହିଛନ୍ତି। ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ଆକାଶବାଣୀ ଏବଂ ଦୂରଦର୍ଶନ ପୁଡୁଚେରୀ ୟୁନିଟ୍ ମାଧ୍ୟମରେ ନିର୍ବାଚନ ପ୍ରଚାର ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି। ପୂର୍ବ ପ୍ରଦର୍ଶନ ଆଧାରରେ ରାଜନୈତିକ ଦଳଗୁଡ଼ିକୁ 5 ମିନିଟ୍, 4 ମିନିଟ୍ ଏବଂ 1 ମିନିଟ୍ ଅବଧିର 162 ଭାଉଚର ଆବଣ୍ଟନ କରାଯାଇଛି। ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସକୁ 35 ସ୍ଲଟ୍ ମିଳିଥିବା ବେଳେ ଡିଏମ୍କେକୁ 28, କଂଗ୍ରେସକୁ 25, ବିଜେପିକୁ 23, ଏଆଇଏଡିଏମ୍କେକୁ 13 ଏବଂ ବିଏସ୍ପି, ସିପିଆଇଏମ୍, ଆପ୍ ଏବଂ ଏନ୍ପିପିକୁ 9 ସ୍ଲଟ୍ ଆବଣ୍ଟନ କରାଯାଇଛି। ଚଳିତ ମାସ 30ରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ 7 ଦିନ ପାଇଁ ପୁଡୁଚେରୀ ଦୂରଦର୍ଶନ ଏବଂ ଆକାଶବାଣୀ ୟୁନିଟ୍ଗୁଡ଼ିକରେ ଏହି ପ୍ରସାରଣ କରାଯିବ। ଉତ୍ତରପ୍ରଦେଶରେ ଆଜି ରାମନବମୀ ପର୍ବ ଧାର୍ମିକ ଉତ୍ସାହ ସହିତ ପାଳନ କରାଯାଉଛି। ଉତ୍ସବର ମୁଖ୍ୟ କାର୍ଯ୍ୟକ୍ରମ ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ସୂର୍ଯ୍ୟ ସ୍ନାନ ସହ ଆରମ୍ଭ ହେବ। ଦୂରଦର୍ଶନ ପକ୍ଷରୁ ଉତ୍ସବର ସିଧା ପ୍ରସାରଣ କରାଯିବ। ରାମନବମୀ ପାଳନ ପାଇଁ ହଜାର ହଜାର ଭକ୍ତ ଅଯୋଧ୍ୟାରେ ଏକତ୍ରିତ ହୋଇଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ଅଯୋଧ୍ୟାର 5,000ରୁ ଅଧିକ ମନ୍ଦିରକୁ ସଜାଯାଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ସକାଳେ ପ୍ରଭୁ ରାମଙ୍କ ଅଭିଷେକ ପରେ 12:30 ଗର୍ଭଗୃହରେ ସୂର୍ଯ୍ୟତିଳକ ଅନୁଷ୍ଠିତ ହେବ, ଯେଉଁ ସମୟରେ ସୂର୍ଯ୍ୟକିରଣ ପ୍ରାୟ 4 ମିନିଟ୍ ପାଇଁ ଶ୍ରୀରାମଙ୍କ କପାଳରେ ପ୍ରତିଫଳନ ହେବ। ତୀର୍ଥଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ନେପାଳର ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ନେତା ବାଲେନ୍ଦ୍ର ଶାହା ଆଜି ଶପଥ ଗ୍ରହଣ କରିବେ। ସ୍ଥାନୀୟ ସମୟ ଦିନ 12:34 କାଠମାଣ୍ଡୁର ଶୀତଲ ନିବାସସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଗତକାଲି ବାଲେନ୍ଦ୍ର ଶାହାଙ୍କୁ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ କରାଯାଇଥିଲା। 35 ବର୍ଷୀୟ ବାଲେନ୍ଦ୍ର ନେପାଳର ସର୍ବକନିଷ୍ଠ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ କମ୍ରେଡ୍ କୁନି କହୁଛି। ମୁଁ ଆଉ ରନି ଦୁଇ ଜଣ ପୁଲିସ ପାଖକୁ ଆସି ସିଲିଣ୍ଡର କରିଛୁ। ଆମେ ବି ଭଲରେ ଅଛୁ। ଏଇଠି ନିତୁ ଦାଦା ସହ ବି ସମସ୍ତେ ଭଲରେ ଅଛନ୍ତି। କମ୍ରେଡ୍ ମାଙ୍ଗୁ, ତୁମ ଅପେକ୍ଷାରେ ମୁଁ ଅଛି। ମା ବାପା ସହିତ ବି କଥା ହେଇଛି, ସେମାନେ ବି ଭଲରେ ଅଛନ୍ତି। ସୁଷମା, ରଜିତା, ଜିଉନି, ଜନି, ଅନ୍ୟ କମ୍ରେଡ୍କୁ ନେଇ ନିତୁ ଦାଦା ଫୋନ୍ ନମ୍ବରରେ କଣ୍ଟାକ୍ଟ କରିକି ଆସିପାରିବ। ମାର୍ଚ୍ଚ 31 ସୁଦ୍ଧା ସିଲିଣ୍ଡର କରିଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ। ପରେ ସିଲିଣ୍ଡର କରିଲେ ପୁଲିସ ତୁମ ସିଲିଣ୍ଡରକୁ ଗ୍ରହଣ କରିବ ନାହିଁ। ନିତୁ ଦାଦାର ଫୋନ୍ ନମ୍ବର 7815705531।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ସ୍ୱାଭାବିକ କରିବା ଲାଗି ଶେଷ ତାରିଖ ଏପ୍ରିଲ 6 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି ସେ ଇରାନର ଶକ୍ତି ପ୍ରକଳ୍ପଗୁଡ଼ିକ ଉପରେ ବୋମା ବର୍ଷଣ କରିବା ସ୍ଥଗିତ ରଖିବେ। ଅନ୍ୟପକ୍ଷରେ ହଜାର ହଜାର ଆମେରିକୀୟ ସୈନ୍ୟ ଇରାନର ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି। ଇରାନ ସମର୍ଥିତ ହିଜବୋଲା ସହିତ ଲଢ଼ିବା ପାଇଁ ଇସ୍ରାଏଲ ଦକ୍ଷିଣ ଲେବାନନରେ ଅଧିକ ସୈନ୍ୟ ମୁତୟନ କରିଥିବାବେଳେ ତେହେରାନ ହର୍ମୁଜ ପ୍ରଣାଳୀ ଉପରେ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି। ଇରାନର ରାଜଧାନୀ ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ପ୍ରବଳ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଫ୍ରାନ୍ସର ଆବାଏଠାରେ ଆରମ୍ଭ ହୋଇଥିବା G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାତିସଂଘରେ ସଂସ୍କାର, ଶାନ୍ତି ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ମାନବିକ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ସେ ଶକ୍ତି ସମସ୍ୟା, ସାର ଯୋଗାଣ ଏବଂ ଖାଦ୍ୟ ସୁରକ୍ଷା ବିଷୟରେ ବୈଠକରେ ଉପସ୍ଥାପନ କରିଛନ୍ତି। G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଡକ୍ଟର ଜୟଶଙ୍କର ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଭାରତୀୟ ବୈଦେଶିକ ସେବା ଅଧିକାରୀ ପେରିଆସାମୀ କୁମାରନ୍ଙ୍କୁ ଯୁକ୍ତରାଜ୍ୟର ପରବର୍ତ୍ତୀ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତି ଦିଆଯାଇଛି। 1992 ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ଅଧିକାରୀ ଶ୍ରୀ କୁମାରନ୍ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟରେ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଖୁବ୍ ଶୀଘ୍ର ଏହି ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଆବୁଧାବିରେ ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁ ପାଇଁ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଥିବା ଭାରତୀୟ ଦୂତାବାସ ଶୋକ ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦୂତାବାସ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ବର୍ଣ୍ଣନା କରିଛି। ଭଗ୍ନାବଶେଷ ପଡ଼ିବା ଯୋଗୁଁ ସମ୍ପୃକ୍ତ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କୁ ସମସ୍ତ ସମ୍ଭାବ୍ୟ ସମର୍ଥନ ଓ ସହାୟତା ଯୋଗାଇଦେବା ଲାଗି ଦୂତାବାସ ପଦକ୍ଷେପ ନେଉଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ମାର୍କାପୁରମ୍ ଜିଲ୍ଲାର ରାୟଭରମ୍ ନିକଟରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରବର୍ଗ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଗୁରୁତର ଆହତ ହୋଇଥିବା ଏବଂ ବର୍ତ୍ତମାନ ଚିକିତ୍ସାଧୀନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ କ୍ୟାବିନେଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାୟଭରମ୍ ଦୁର୍ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ମହେନ୍ଦ୍ର କୁମାର ମିଶ୍ରଙ୍କ ସହ ସାକ୍ଷାତକାର ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ଶ୍ରୋତାମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ଓଡ଼ିଆ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସର ଦ୍ୱିତୀୟ ଦିନରେ ଗତକାଲି ଛତିଶଗଡ଼ରେ ସନ୍ତରଣ, ଭାରୋତ୍ତୋଳନ, ହକି ଏବଂ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକର ସନ୍ତରଣକାରୀ ମଣିକାନ୍ତ ଏଲ୍ ପୁରୁଷ ବର୍ଗରେ ଏବଂ ଓଡ଼ିଶାର ଅଞ୍ଜଳି ମୁଣ୍ଡା ମହିଳା ବର୍ଗ 200 ମିଟର ବ୍ୟକ୍ତିଗତ ପର୍ଯ୍ୟାୟରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଅଞ୍ଜଳିଙ୍କର ଏହା ଦ୍ୱିତୀୟ ସ୍ୱର୍ଣ୍ଣପଦକ। ଆଜି ତୃତୀୟ ଦିନରେ ସନ୍ତରଣ, ଭାରୋତ୍ତୋଳନ, ହକି, ଫୁଟବଲ ଏବଂ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦକ୍ଷିଣ ଏସିଆ ଫୁଟବଲ ସଂଘ ସାଫ୍ 20 ବର୍ଷରୁ କମ୍ ପ୍ରତିଯୋଗିତାରେ ଗତକାଲି ମାଳଦ୍ୱୀପର ମାଲେଠାରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 3-0 ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ସମସ୍ୟା ସତ୍ତ୍ୱେ 2026-27 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି 6.1% ରହିବା ନେଇ ଆକଳନ, ପୁଡୁଚେରୀ ଓ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା, ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧାର୍ମିକ ଉତ୍ସାହ ସହ ପାଳନ କରାଯାଉଛି ଶ୍ରୀରାମ ନବମୀ ପର୍ବ, ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ନେତା ବାଲେନ୍ଦ୍ର ଶାହା, ଏବଂ ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ସର ଦ୍ୱିତୀୟ ଦିନରେ 200 ମିଟର ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲେ ଓଡ଼ିଶାର ଅଞ୍ଜଳି ମୁଣ୍ଡା। ସମ୍ବାଦ ଶେଷ ହେଲା।